ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ: ତାମିଲନାଡୁରେ ଏକକ ପର୍ଯ୍ୟାୟ ଏବଂ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ହେବ ଭୋଟ୍ ଗ୍ରହଣ, କେରଳମର ତ୍ରିଶୁର ଜିଲ୍ଲାରେ ବାଣ କାରଖାନା ବିସ୍ଫୋରଣରେ 13 ଜଣଙ୍କର ମୃତ୍ୟୁ, ଗଭୀର ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ଭାରତ ଜର୍ମାନୀ ସହଭାଗୀ ପ୍ରତିରକ୍ଷା ଶିଳ୍ପ ଇକୋସିଷ୍ଟମ ସୃଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରତିରକ୍ଷା ମନ୍ତ୍ରୀ, ଇରାନ ସହ ଯୁଦ୍ଧବିରତି ସମୟସୀମାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସହମତି ପ୍ରକାଶ କଲା ଆମେରିକା, ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିଜୟୀ. ତାମିଲନାଡୁରେ ଏକକ ପର୍ଯ୍ୟାୟ ଏବଂ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ମତଗ୍ରହଣ କରାଯିବ. ଗତ ସନ୍ଧ୍ୟାରେ ଏଥିପାଇଁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି. ତାମିଲନାଡୁରେ 234 ବିଧାନସଭା ଆସନ ପାଇଁ 4023 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି. 5,73,43,000 ଅଧିକ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ. ପଶ୍ଚିମବଙ୍ଗ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି 16 ଜିଲ୍ଲାର 152 ଆସନରେ ମତଗ୍ରହଣ କରାଯିବ. 1,418 ଜଣ ପ୍ରାର୍ଥୀ ଏହି ନିର୍ବାଚନରେ ଲଢୁଛନ୍ତି. ସେଥିମଧ୍ୟରେ 187 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି. ମୁକ୍ତ, ନିରପେକ୍ଷ ଏବଂ ଅବାଧ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି. ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାୟ 3,000 ସହାୟକ ବୁଥ୍ ସମେତ 44,306 ବୁଥ୍ ଭୋଟ୍ ଗ୍ରହଣ କରାଯିବ. 5,444 ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବା ସହିତ 207 ମଡେଲ ବୁଥ୍ ରହିଛି. ବାଲୁରଘାଟ ଏବଂ ଆସାନସୋଲ ଦକ୍ଷିଣ ବିଧାନସଭା ନିର୍ବାଚନ ମଣ୍ଡଳୀରେ 2 ଦିବ୍ୟାଙ୍ଗ ପରିଚାଳିତ ବୁଥ୍ ସ୍ଥାପନ କରାଯାଇଛି. ସମସ୍ତ ବୁଥ୍ରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯିବା ସହ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ତ୍ୱରିତ ସହାୟତା ପ୍ରଦାନକାରୀ ଟିମ୍, ଫ୍ଲାଇଂ ସ୍କ୍ୱାଡ୍, ସିସି କ୍ୟାମେରା ଆସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି. ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା 29 ତାରିଖ ବୁଧବାର ଦିନ ଅନୁଷ୍ଠିତ ହେବ. ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଚାଲିଥିବା ନିର୍ବାଚନ ପ୍ରକ୍ରିୟାକୁ ତଦାରଖ କରିବା ଲକ୍ଷ୍ୟ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଆନ୍ତର୍ଜାତିକ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି. ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି. 17 ଦେଶର 34 ଜଣ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି. ଇଭିଏମ୍ ତଦାରଖ ସହ ଭୋଟ୍ ପ୍ରକ୍ରିୟାର ବ୍ୟବହାରିକ ଅଭିଜ୍ଞତା ଲକ୍ଷ୍ୟ ନେଇ ସେମାନେ ମକ୍ ପୋଲ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ. ଏହି ପ୍ରତିନିଧି ମଣ୍ଡଳୀ ଆଜି ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ଗସ୍ତରେ ଯିବେ. ଶ୍ରୀ କୁମାର କହିଛନ୍ତି, ଆସନ୍ତାକାଲିର ମତଗ୍ରହଣକୁ ଏହି ପ୍ରତିନିଧି ମଣ୍ଡଳୀ ତଦାରଖ କରିବାର କାର୍ଯ୍ୟସୂଚୀ ରହିଛି. କେରଳମର ତ୍ରିଶୁର ଜିଲ୍ଲା ଅନ୍ତର୍ଗତ ମୁଣ୍ଡୁଥିକୋଡ଼ରେ ଏକ ବାଣ କାରଖାନାରେ ବିସ୍ଫୋରଣ ହେବାରୁ 13 ଜଣଙ୍କର ମୃତ୍ୟୁ ହୋଇଛି. ଆହତଙ୍କ ମଧ୍ୟରୁ କେତେକଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ତ୍ରିଶୁର ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା କରାଯାଉଛି. ସେଠାକାର ଜିଲ୍ଲାପାଳ ବିସ୍ଫୋରଣ କାରଣ ଯାଞ୍ଚ କରିବା ନେଇ ରାଜସ୍ୱ ବିଭାଗୀୟ ଅଧିକାରୀସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି. ଏହି ବିସ୍ଫୋରଣ ଘଟଣା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି. ଭିନ୍ନ ଭିନ୍ନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେମାନେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିବା ସହିତ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ଫଣ୍ଡରୁ 2,00,000 ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି. ସୂଚନାଯୋଗ୍ୟ, ତାମିଲନାଡୁର ବିରୁଧୁନଗରରେ ଗତ ରବିବାର ଦିନ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି 25 ଜଣଙ୍କର ମୃତ୍ୟୁ ହୋଇଥିଲା. ଭାରତ ଜର୍ମାନୀ ସହଭାଗୀ ପ୍ରତିରକ୍ଷା ଶିଳ୍ପ ଇକୋସିଷ୍ଟମ ସୃଷ୍ଟି ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି. 3-ଦିନିଆ ଜର୍ମାନୀ ଗସ୍ତ ଅବସରରେ ଗତକାଲି ପ୍ରଥମ ଦିନରେ ଶ୍ରୀ ସିଂ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କିତ ଜର୍ମାନ ସଂସଦୀୟ ସ୍ଥାୟୀ କମିଟିକୁ ସମ୍ବୋଧନ କରିବା ଅବସରରେ ଏହା କହିଛନ୍ତି. ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣ ଆଧାରରେ ଉତ୍ପାଦକତା, ବିକାଶ ଏବଂ ନବୀକରଣ କ୍ଷେତ୍ରରେ ସମ୍ମିଳିତ ଉଦ୍ୟମ ଉପରେ ମନ୍ତ୍ରୀ ଶ୍ରୀ ସିଂ ଗୁରୁତ୍ୱ ପ୍ରଦାନ କରିଛନ୍ତି. ସେ କହିଛନ୍ତି, ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ୱ ଏବେ ନୂତନ ସୁରକ୍ଷା ଆହ୍ୱାନର ସମ୍ମୁଖୀନ ହେଉଛି ଏବଂ ପରିବର୍ତ୍ତିତ ପ୍ରଯୁକ୍ତିବିଦ୍ୟା ପରିସ୍ଥିତିକୁ ଏହା ଅଧିକ ଜଟିଳ କରୁଛି। ସମୟର ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ଗ୍ରହଣ ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ମାଧ୍ୟମରେ ଭାରତରେ ପ୍ରତିରକ୍ଷା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି ବୋଲି ଶ୍ରୀ ସିଂ କହିଛନ୍ତି। ଜର୍ମାନ ଶିଳ୍ପୋଦ୍ୟୋଗୀ ବର୍ଦ୍ଧିତ ସହଭାଗିତା ମାଧ୍ୟମରେ ଏହାର ସୁଫଳ ପାଇପାରିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଇରାନ୍ ସହ ଯୁଦ୍ଧବିରତି ସମୟସୀମାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସହମତି ପ୍ରକାଶ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଆଲୋଚନାକୁ ଏହା ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଦୁଇ ସପ୍ତାହର ଯୁଦ୍ଧବିରତି ସମୟସୀମା ଆଜି ଶେଷ ହେଉଛି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଟ୍ରମ୍ପ୍ କହିଛନ୍ତି, ପାକିସ୍ତାନର ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ଇରାନ୍ର ବନ୍ଦର ତଥା ଉପକୂଳ ଅଞ୍ଚଳରେ ଆମେରିକା ନୌସେନାର ଅବରୋଧ ପୂର୍ବ ଭଳି ଜାରି ରହିବ। ତେହେରାନ୍ ପକ୍ଷରୁ ଯୁଦ୍ଧବିରତି ନେଇ ଏକୀକୃତ ପ୍ରସ୍ତାବ ଉପସ୍ଥାପନ ନ ହେବା ପର୍ଯ୍ୟନ୍ତ ଏହି ଅବରୋଧ ଜାରି ରହିବ ବୋଲି ଶ୍ରୀ ଟ୍ରମ୍ପ୍ ସୂଚନା ଦେଇଛନ୍ତି। ତେବେ ଅନ୍ୟପକ୍ଷରେ ଅବରୋଧକୁ ଇରାନ୍ ପକ୍ଷରୁ ଯୁଦ୍ଧ କାର୍ଯ୍ୟ ବୋଲି ବିବେଚନା କରାଯାଇଛି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ୍ଙ୍କ ଘୋଷଣା ପରିପ୍ରେକ୍ଷୀରେ ଇରାନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଇରାନ୍ର ରେଭଲ୍ୟୁସନାରୀ ଗାର୍ଡ ସହିତ ଜଡ଼ିତ ଗଣମାଧ୍ୟମ ତସ୍ନିମ୍ ନ୍ୟୁଜ୍ ଏଜେନ୍ସି କହିଛି, ଯୁଦ୍ଧବିରତି ପାଇଁ ଇରାନ୍ ପକ୍ଷରୁ କୌଣସି ଅନୁରୋଧ କରାଯାଇ ନାହିଁ। ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ନେତୃତ୍ୱରେ ଇସ୍ଲାମାବାଦ ଆସିବାକୁ ଥିବା ପ୍ରତିନିଧି ମଣ୍ଡଳୀର ଗସ୍ତକୁ ଆମେରିକା ପକ୍ଷରୁ ସ୍ଥଗିତ ରଖାଯାଇଛି। ଇତିମଧ୍ୟରେ ଇରାନ୍ ସହିତ ଜଡ଼ିତ 14 ଜଣ ବ୍ୟକ୍ତି, ସଂସ୍ଥା ଏବଂ ବିମାନ ଉଡ଼ାଣ ଉପରେ ଆମେରିକା ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି। ଇରାନ୍ ପକ୍ଷରୁ ଅସ୍ତ୍ରଶସ୍ତ ତଥା ଯୁଦ୍ଧ ଉପାଦାନ ସଂଗ୍ରହ ଏବଂ ପରିବହନରେ ସମ୍ପୃକ୍ତ ଯୋଗାଣ କ୍ଷେତ୍ରକୁ ଲକ୍ଷ୍ୟ କରି ଆମେରିକା ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଜାମ୍ମୁ କାଶ୍ମୀରରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଗତକାଲି 1 ବର୍ଷ ପୂରଣ ହୋଇଛି। ଆତଙ୍କବାଦୀଙ୍କ ଆକ୍ରମଣରେ ଗତବର୍ଷ ଏପ୍ରିଲ 21 ତାରିଖରେ 26 ଜଣ ନିରୀହ ଲୋକଙ୍କର ମୃତ୍ୟୁ ହୋଇଥିଲା। ସେଥିରେ ଅଧିକାଂଶ ପର୍ଯ୍ୟଟକ ରହିଥିଲେ। ଏହି ଆକ୍ରମଣକୁ ବିଶ୍ୱସ୍ତରରେ ନିନ୍ଦା କରାଯାଇଥିଲା। ଆକ୍ରମଣର ପ୍ରତିଜବାବରେ ଭାରତ ଅପରେସନ୍ ସିନ୍ଦୁର ଆରମ୍ଭ କରିଥିଲା। ଗତବର୍ଷ ମେ 6 ଓ 7 ତାରିଖ ରାତିରେ ନିୟନ୍ତ୍ରଣ ରେଖା ପାର କରି ପାକିସ୍ତାନର ଆତଙ୍କବାଦୀ ଭିଭିଭୂମିକୁ ଭାରତୀୟ ସେନା ପକ୍ଷରୁ ଲକ୍ଷ୍ୟଭେଦୀ ଆକ୍ରମଣ କରାଯାଇଥିଲା। ପାକ୍ ଅଧିକୃତ ଜାମ୍ମୁ କାଶ୍ମୀର ଅଞ୍ଚଳରେ 9 ଆତଙ୍କବାଦୀ ଶିବିର ନଷ୍ଟ ହେବା ସହ 100ରୁ ଅଧିକ ଆତଙ୍କବାଦୀ ଏବଂ ଏହି କାର୍ଯ୍ୟକଳାପ ସହ ସଂଶ୍ଳିଷ୍ଟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଜୈସ୍ ଇ ମହମ୍ମଦ, ଲସ୍କରେ ତୋୟବା ଏବଂ ହିଜବୁଲ୍ ମୁଜାହିଦ୍ଦିନ ଭଳି ସଂଗଠନର ପାକିସ୍ତାନସ୍ଥିତ ଭିଭିଭୂମି କ୍ଷତିଗ୍ରସ୍ତ ହୋଇଥିଲା। ଭାରତର ପ୍ରତିରକ୍ଷା ଇତିହାସରେ ଏହା ଏକ ନିର୍ଣ୍ଣାୟକ ସମୟ ଭାବେ ସ୍କରଣ କରାଯାଉଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତୀୟ ସେନା ଚେତାବନୀ ଦେଇ କହିଛି, ମାନବତାର ସୀମା ଉଲ୍ଲଂଘନ କ୍ଷେତ୍ରରେ ଜବାବ ନିର୍ଣ୍ଣାୟକ ହୋଇଥାଏ। ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲ୍ଲା ଅନ୍ତର୍ଗତ ଶ୍ରୀ କେଦାରନାଥ ଧାମର ଦ୍ୱାର ଆଜି ଶ୍ରଦ୍ଧାଳୁଙ୍କ ପାଇଁ ଉନ୍ମୁକ୍ତ ହେବ। ଜିଲ୍ଲା ମାଜିଷ୍ଟ୍ରେଟ୍ ବିଶାଳ ମିଶ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଶ୍ରଦ୍ଧାଳୁଙ୍କ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚାମୋଲି ଜିଲ୍ଲାସ୍ଥିତ ବଦ୍ରିନାଥ ଧାମର ଦ୍ୱାର ଆସନ୍ତାକାଲି ଭକ୍ତଙ୍କ ପାଇଁ ଉନ୍ମୁକ୍ତ ହେବ। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକରେ ଡକ୍ଟର ପୁନିଆ ମୂର୍ତ୍ତି ନାଟସେନ୍ଙ୍କ ସହିତ ସାକ୍ଷାତ ଆଲୋଚନା ପ୍ରସାରଣ କରାଯିବ। ପଶୁ ଫାର୍ମାକୋଲୋଜି କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ ପାଇଁ ଶ୍ରୀ ନାଟେସନ୍ଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିଜୟୀ ହୋଇଛି। ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 47 ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭର୍ରେ ମାତ୍ର 2 ୱିକେଟ୍ ବିନିମୟରେ ସନ୍ରାଇଜର୍ସ ହାଇଦ୍ରାବାଦ 242 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଭିଷେକ ଶର୍ମା ଅପରାଜିତ 135 ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ 9 ୱିକେଟ୍ ବିନିମୟରେ 195 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଅଭିଷେକ ଶର୍ମାଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆଜି ଲକ୍ଷ୍ନୌ ସୁପରଜାଏଣ୍ଟସ୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ତାମିଲନାଡୁରେ ଏକକ ପର୍ଯ୍ୟାୟ ଏବଂ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ହେବ ଭୋଟ୍ ଗ୍ରହଣ। କେରଳର ତ୍ରିଶୁର ଜିଲ୍ଲାରେ ବାଣ କାରଖାନା ବିସ୍ଫୋରଣରେ 13 ଜଣଙ୍କର ମୃତ୍ୟୁ। ଗଭୀର ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଭାରତ ଜର୍ମାନୀ ସହଭାଗୀ ପ୍ରତିରକ୍ଷା ଶିଳ୍ପ ଇକୋସିଷ୍ଟମ ସୃଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରତିରକ୍ଷା ମନ୍ତ୍ରୀ। ଇରାନ ସହ ଯୁଦ୍ଧବିରତି ସମୟସୀମାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସହମତି ପ୍ରକାଶ କଲା ଆମେରିକା। ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିଜୟୀ। ସମ୍ବାଦ ଶେଷ ହେଲା।